ମୋର ନାମ କ୍ରିଷ୍ଣା ପାତ୍ର, ମୁଁ ନିରଙ୍କାରୀ ନଗର ସାଲେଶ୍ୱରରେ ରୁହେ। ମୁଁ ସିଫର୍ର ଜଣେ କମିଟିରୁ ଜଣେ ମୁଁ ମେମ୍ବର। ମୋର ଆମ ଏରିଆରେ ନିରଙ୍କାରୀ ନଗର ଆଗକୁ, ନିରଙ୍କାରୀ ନଗର ଆଗକୁ ମୟାଡାଙ୍ଗି ଛକରେ ବହୁତ ଅପରିଷ୍କାର ରହୁଥିବାରୁ ତାହାର ସଫା ସୁତୁରା ପାଇଁ ମୁଁ ଅନୁରୋଧ କରିବା ପାଇଁ ଚାହୁଁଛି।